ओम शांति ओम शांति। आज 28 जून 2026 आज अव्यक्त महावाक्य पुनरावृत्ति तारीख 30 नवंबर 2010 मूल्य हेडिंग प्रति घंटे 5 स्वरूपर व्यायाम करी मन को शक्तिशाली कर जेबे कि बाबा ही संसार अटंती तेबे संस्कार को मध्य बाबा समान कर प्रति घंटे 5 स्वरूपर व्यायाम करी मन को शक्तिशाली कर जेबे कि बाबा ही संसार अटंती तेबे संस्कार को मध्य बाबा समान कर। आज बापदादा समस्त गोटे देशर पिला सहित मिशवापी आसी जहां समस्त वास्तविक देश अटे जाणीछ तो से गोटे देश केते प्रिय अटे बापदादा मध्य से देशर समस्त पिला सहित मिशवापी आसी पिला बाबा सहित मिशिवार खुशी मिलू एवं बाबा पिला सहित मिशिवार खुशी मिलू। आज बापदादा सब पिला स्वरूप को विशेषकर 5टी रूप को देखुछन्ति सेथिपाई पंचमुखी ब्रह्मांकर मध्य गायन रही तेबे निजर 5टी जाक रूप को तो जानिछना प्रथम हैला समस्तंकर ज्योतिर्बिंदु रूप सम्मुख को आसीगला तो केते चमकदार प्रिय रूप अटे। द्वितीय हैला देवता रूप सही रूप मध्य केते नियारा एवं केते प्रिय अटे। तृतीय हैला मध्यकाल पूजनीय रूप। चतुर्थ संगमवासी ब्राह्मण रूप ता मध्य केते महान अटे एवं पंचम हैला फरिश्ता रूप। एही पांचोटी जाक रूप केते प्रिय अटे। बापदादा आज पिलामानंकु मनर एक्सरसाइज अर्थात व्यायाम शिखाउछंती काहेकिना मन पिलामानंकु केबे केबे निज आड़कु टाणी नेउछि तेणु आज बापदादा मन को एकरस करिबा पई एक्सरसाइज शिखाउछंती सारा दिन भितर एही पांचोटी जाक रूपर एक्सरसाइज कर एवं अनुभव कर जे रूप को भाविल मन भितर ताकु अनुभव कर जेपरी ज्योतिबिंदु कहिबा मात्र के सेही चमकुतिबा रूप सम्मुख को आसीगला ना सेपरी पांचोटी जाक रूप को सामना को आण एवं से रूप को अनुभव कर प्रति घंटे 5 सेकेंड ए ड्रिल करिवार लगाओ यदि 5 सेकेंड नहे तबे 5 मिनिट लगाओ प्रत्येक रूप को सम्मुख को आण एवं अनुभव कर मन को यही आत्मिक एक्सरसाइज रे यदि व्यस्त रखिब तबे मन सर्वदा ठीक रहिब जेपरी शारीरिक व्यायाम शरीर को सुस्थ रखि थाए सेहीपरि एही व्यायाम मध्य मन को शक्तिशाली कर रखिब गोटे सेकेंड हेउ पछके मन भितर से रूप को आण कण सहज अटे तो ना मुस्किल लगुची तेबे मुस्किल लगे ना कहीं एक्सरसाइज तुम्हें माने अनेक थर कर सारिछ प्रति कल्पर करुछ निजर ही रूप को सम्मुख को आणवा किसी मुस्किल कथा नुहे गोटे गोटे रूप तुम सम्मुख को आसवा मात्र के तार विशेषतार अनुभव हेब के पिला कही था जे आमे एही सब रूप गुड़ी को अनुभव करने को चाहू किंतु मन अन्य आड़ चली जाउछे जेते समय पर्यंत मन को जेउठी लगाइबा चाहू से समय लगवा परिवर्ते मनरे व्यर्थ एवं अजथार्थ संकल्प आसी जाउछे केबे केबे मन भितरे बहुला अबहुला पणिया आसी जाउछे तेणु बापदादा प्रति घंटे 5 सेकेंड हेउ बा 5 मिनिट हेउ एही एक्सरसाइज द्वारा अनुभव करने चाहूछन्ति 5 मिनिट एक्सरसाइज कर मन को एही आड़ को आण मन एही आड़ को आसवा तो भल ना तापर निज निज काम लग जाओ कहीं कर्म धंदा तो करने को ही पड़ो कर्म नक तो रही पार ना यज्ञ सेवा विश्व सेवा तो समस्ते करुछ एवं करने को ही पड़ो यही 5 मिनिट ड्रिल करने मनर जो कार्य रही लग जाओ चाहे 5 सेकेंड लगाओ चाहे 5 मिनिट लगाओ किंतु केपरी अच्छ कि जहां एति समय मध्य मिलूना कहीं अच्छ कि हाथ उठाओ जहा पाखरे 5 मिनिट मध्य नाही केही नाहंती केही अच्छ कि समस्ते समय बाहर करी परिबे यदि बारंबार ए एक्सरसाइज करिवो तेबे कर्म धंदा करिबा समय रे मध्य एही निशा रहिबो काहेकिना बाबांकर मंत्र मध्य मन मनाभव अटे तेबे एही मंत्र मनर अनुभव द्वारा मायाजित हेबार जंत्र पलटी जीव काहेकिना बापदादा पूर्वर सुनाई सारिछंती जे समय जेते जेते आगुकु बढी चालिवो सेही अनुसारे गोटे सेकेंड भितर बिंदु लगाई मनर संकल्प को बंद करने को हेबो तेणु एही एक्सरसाइज करने द्वारा मनमना भव हेबारे सहयोग मिलिबो कहीं बापदादा देखुछंती जहां भी भाषण रे कहुछ बा काहा को संदेश देउछ सेथिरे कोन कहुछ आमे विश्व को परिवर्तन करबा वाला अटु यदि विश्व को परिवर्तन करिवो तेबे प्रथमे निजर मन को एभली शक्तिशाली कर जहां कि जेउ समय रे जेउ संकल्प करबा को चाहिबो मन सेही संकल्प करूथिबो गोटे सेकेंड रे आदेश दियो जेपरी एही शरीर अन्य सब कर्मेन्द्र गुड़ी को आदेश देउछ ଉପରକୁ ହୁଅ ତଳକୁ ହୁଅ ତେବେ କରୁଛ ନା, ସେଭଳି ମନ ମଧ୍ୟ ବ୍ୟର୍ଥ ଠାରୁ ଏବଂ ଅଯଥାର୍ଥ ଠାରୁ ମୁକ୍ତ ହୋଇଯାଉ। ମନର ମାଲିକ ଅଟ ମୋର ମନ କହୁଛ ନା, ତେଣୁ ମୋର ମନ ଏତିକି ଆଦେଶ ମୁତାବକ ଚାଲୁ। ସେଥିପାଇଁ ଏଇଭଳି ମନର ଏକ୍ସରସାଇଜ ଶୁଣାଇଦେଲୁ। ବାପଦାଦା ଦେଖିଲେ ଯେ ପ୍ରତ୍ୟେକ ସନ୍ତାନ ଏହି କଥା ଚାହୁଁଛି ଯେ ମୋତେ ମନଜିତ ଜଗତଜିତ ହେବାର ଅଛି। ସେଥିପାଇଁ ଆସିବାକୁ ଯାଉଥିବା ସମୟ ପୂର୍ବରୁ ଏହି ଅଭ୍ୟାସ କର, ଯାହାଦ୍ୱାରା ଯେଉଁଠି ଇଚ୍ଛା ମନ ସେଠାରେ ସହଜରେ ସ୍ଥିତ ହୋଇପାରୁଥିବ। ତେଣୁ ଆଜି ବାପଦାଦା ଏହି କଥା ଚାହୁଁଛନ୍ତି ଯେ ମୋର ପ୍ରତ୍ୟେକ ସନ୍ତାନ ଏଭଳି ଶକ୍ତିଶାଳୀ ହୋଇଯାଆନ୍ତୁ ଯାହାକି ଯାହା ବି ସଂକଳ୍ପ କରିବ ସେହି ଅନୁସାରେ ମନ ବୁଦ୍ଧି ସଂସ୍କାର ଶୃଙ୍ଖଳିତ ଭାବରେ ଚାଲୁଥିବେ। ଯାହାର ଏଭଳି ଅଭ୍ୟାସ ଥିବ ସେ ନିଶ୍ଚିତ ଭାବରେ ଜଗତଜିତ ହୋଇଯିବ। ତେବେ ବାପଦାଦାଙ୍କ ସହିତ ଏହି ପରିବାର ସହିତ ସ୍ନେହ ତ ସମସ୍ତଙ୍କର ରହିଛି। ପିଲାମାନଙ୍କର ଯେତିକି ସ୍ନେହ ବାବାଙ୍କ ସହିତ ରହିଛି ତାଠାରୁ ଅଧିକ ବାବାଙ୍କର ପିଲାମାନଙ୍କ ପ୍ରତି ସ୍ନେହ ଅଛି। ତେଣୁ ପିଲାମାନେ ବହୁତ ଭଲ ଚତୁରତା କରିଛନ୍ତି, ମେରା ବାବା କହି ନିଜର କରି ନେଇଛନ୍ତି। ପ୍ରତ୍ୟେକ ସନ୍ତାନ ନିଶ୍ଚୟର ସହିତ ଏହି କଥା କହୁଛି ମେରା ବାବା, ଏବଂ ବାବା ମଧ୍ୟ କହୁଛନ୍ତି ମେରା ବଚ୍ଚା। ଏହି ମୋର ଶବ୍ଦ ହିଁ କମାଲ କରିଦେଇଛି। ତେବେ ସମସ୍ତଙ୍କ ଦିଲ ଭିତରେ କେତେ ଉମଙ୍ଗ ଉତ୍ସାହ ଆସୁଛି, ମେରା ବାବା, ପ୍ୟାରା ବାବା, ଏବଂ ବାବା ମଧ୍ୟ ବାରମ୍ବାର କହୁଛନ୍ତି ମେରେ ବଚ୍ଚେ। ଯଦି ମାୟାର କୌଣସି ପ୍ରକାରର ଆକ୍ରମଣ ହେଉଛି, କାହିଁକିନା ଅଧାକଳ୍ପ ଧରି ମାୟାକୁ ନିଜର କରି ରଖିଥିଲା ନା, ତେଣୁ ମାୟାର ମଧ୍ୟ ତୁମମାନଙ୍କ ପ୍ରତି ସ୍ନେହ ତ ଥିବ ନା, ଏଥିପାଇଁ ସେ ବାରମ୍ବାର ଆସିବାକୁ ଚେଷ୍ଟା କରୁଛି। କିନ୍ତୁ ଯିଏ ଦିଲର ସହିତ ମେରା ବାବା କହିଥାଏ ତାକୁ ବାବାଙ୍କର ସହଯୋଗ ମିଳିଥାଏ। ଯଦି ଗୋଟିଏ ଥର ଦିଲର ସହିତ କହିବ ମେରା ବାବା, ତେବେ ହଜାରେ ଥର ଶକ୍ତିଶାଳୀ ସହଯୋଗ ଦେବା ପାଇଁ ବାବା ବନ୍ଧାମାନ ଅଟନ୍ତି। ଅନୁଭବ ତ ଅଛି ନା, କେବଳ ଯଥା ସମୟରେ ଏହି ଅନୁଭବକୁ କାର୍ଯ୍ୟରେ ଲଗାଅ। ବାପଦାଦା ପିଲାମାନଙ୍କର ଗୋଟିଏ କଥାକୁ ଦେଖି ମନ ଭିତରେ ପିଲାମାନଙ୍କ ଉପରେ ମୁରୁକି ହସୁଛନ୍ତି। ଜାଣିଛ ତାହା କେଉଁ କଥା? ସମସ୍ତେ କହୁଛନ୍ତି ଯେ ବାବା ହିଁ ମୋର ସଂସାର, କହୁଛ ନା ବାବା ହିଁ ଆମର ସଂସାର ଅଟନ୍ତି, କହୁଛ ତ? ଯେଉଁମାନେ କହୁଛ ବାବା ହିଁ ମୋର ସଂସାର, ସେମାନେ ହାତ ଉଠାଅ। ଆଚ୍ଛା, ବାବା ହିଁ ତୁମର ସଂସାର ଅଟନ୍ତି, ଅନ୍ୟ କୌଣସି ସଂସାର ତ ନାହିଁ ନା? ସଂସାର ଅନ୍ୟ କୌଣସି ନାହିଁ, କିନ୍ତୁ ଅନ୍ୟ କ'ଣ ଅଛି? ସଂସ୍କାର। ଯେବେ କି ବାବା ହିଁ ମୋର ସଂସାର, ଅନ୍ୟ କୌଣସି ସଂସାର ହିଁ ନାହିଁ, ତେବେ ସଂସାର ତ ନାହିଁ କିନ୍ତୁ ସଂସ୍କାର କିପରି ଜନ୍ମ ହୋଇଯାଉଛି? ଆଜିକାଲି ବାପଦାଦା ସମୟକୁ ଦୃଷ୍ଟିରେ ରଖି ସଂସ୍କାର ଶବ୍ଦକୁ ସମାପ୍ତ କରିବା ପାଇଁ ଚାହୁଁଛନ୍ତି। କ'ଣ ସମାପ୍ତ ହୋଇପାରିବ? ହୋଇପାରିବ? ଯେଉଁମାନେ ଭାବୁଛନ୍ତି ଯେ ସଂସ୍କାର ବିଘ୍ନ ରୂପ ହୋଇପାରିବ ନାହିଁ, ଏହିଭଳି ଦୃଢ଼ ସଂକଳ୍ପ କରିପାରିବ ଦୃଢ଼ ପୁରୁଷାର୍ଥ ଦ୍ୱାରା, ଆଜି ମଧ୍ୟ ଦୃଢ଼ ପୁରୁଷାର୍ଥ କରିପାରିବ ଯେ ମୋତେ ଏହାକୁ ସମାପ୍ତ କରିବାକୁ ହିଁ ହେବ, କରିବି, ଭାବିବି, ଦେଖିବି, ଏଭଳି ନୁହେଁ, କରିବାକୁ ହିଁ ହେବ। ସଂସ୍କାରର କାମ ହେଲା ଆସିବା, ଏବଂ ପିଲାମାନଙ୍କର କାମ ହେଲା ସମାପ୍ତ କରିବାକୁ ହିଁ ହେବ। ସାହସ ଅଛି? ଅଛି ସାହସ, ପୂର୍ବରୁ ମଧ୍ୟ ହାତ ଉଠାଇଥିଲ, କିନ୍ତୁ ଏବେ ଚେକ୍ କର, ଯେଉଁ ସଂକଳ୍ପ କରିଥିଲି ତାହା ହେଉଛି ତ? ଯେଉଁମାନେ ଭାବୁଛନ୍ତି ଯେ ବାବା କହିଛନ୍ତି ବାବାଙ୍କର କାମ ହେଲା ଲକ୍ଷ୍ୟ ଦେବା, ଏବଂ ପିଲାମାନଙ୍କର କାମ ହେଲା ବାବା ଯାହା କହିଲେ ତାକୁ କରିବାକୁ ହିଁ ହେବ, ଏହାର ମଧ୍ୟ ଗୋଟିଏ ତାରିଖ ନିର୍ଦ୍ଧାର୍ଯ୍ୟ କର। ଯେପରି ଭକ୍ତମାନେ ତିଥି ନିର୍ଦ୍ଧାରିତ କରିଛନ୍ତି, ଶିବରାତ୍ରୀ ତ ପାଳନ କରିଛନ୍ତି ନା, ସେଭଳି ଏହାର ମଧ୍ୟ ତାରିଖ ନିର୍ଦ୍ଧାର୍ଯ୍ୟ କର। ଆଚ୍ଛା, ଯଦି ସମସ୍ତଙ୍କର ଏକାଠି ଗୋଟିଏ ତିଥି ନିର୍ଦ୍ଧାରିତ ହୋଇପାରିବ ନାହିଁ, ତେବେ ପ୍ରଥମେ ନିଜେ ନିଜ ପାଇଁ ତିଥି ନିର୍ଦ୍ଧାରିତ କରିପାରିବ ନା? କରିପାରିବ? ଯଦି କରିପାରିବ ତେବେ ହାତ ଉଠାଅ। କରିଲ ତ? ଯଦି କରିପାରିବ ତେବେ କରିଲ କି? ଡବଲ ବିଦେଶୀମାନେ ନିଜ ପାଇଁ କୌଣସି ତାରିଖ ନିର୍ଦ୍ଧାର୍ଯ୍ୟ କରିଲ? ଆଚ୍ଛା, ସାମ୍ନାବାଲା ନିର୍ଦ୍ଧାର୍ଯ୍ୟ କରିଲ? ଯେଉଁ ଡେଟ୍ ଫିକ୍ସ କରିଲ ତାହା ବାପଦାଦାଙ୍କୁ ଲେଖିକରି ଦେବ। ବାପଦାଦା ମଧ୍ୟ ପିଲାମାନଙ୍କୁ ପରୀକ୍ଷାରେ ପାସ୍ କରିବାର ବାହାଦୁରୀ ତ ଦେବେ ନା, ତାପରେ ଗୀତ ଗାଇବେ ବାହା ବଚେ ବାହା, ଏବଂ ଉତ୍ସବ ମଧ୍ୟ ପାଳନ କରିବେ। ଯେଉଁମାନେ ସଂକଳ୍ପ କରିଲେ ଏବଂ ସେହି ଅନୁସାରେ କାର୍ଯ୍ୟରେ ମଧ୍ୟ କରି ଦେଖାଇଲେ ତାଙ୍କର ଉତ୍ସବ ପାଳନ କରାଯିବ, କାହିଁକିନା ଚାଲିଚଳନରେ ଫରକ ତ ଦେଖାଯିବ ନା। ତେବେ ଏଥିପାଇଁ ଯେଉଁ ଡେଟ୍ ଫିକ୍ସ କରିବ ସେଥିରେ ଆଗକୁ ବଢ଼ିବା ପାଇଁ ସେହି ସ୍ଥିତିର ପାଖାପାଖି ହୋଇ ଚାଲିବ ନା, ଫରକ ଆସିବା ମଧ୍ୟ ଆରମ୍ଭ ହୋଇଯିବ। ତେବେ ଯାହାର ନିର୍ଦ୍ଧାର୍ଯ୍ୟ ତାରିଖ ଅନୁସାରେ ସମ୍ପନ୍ନ ସ୍ଥିତି ହୋଇଯିବ, ବାପଦାଦା ତାର ଉତ୍ସବ ପାଳନ କରିବେ। ଭିତରେ ଭିତରେ ଯାହା ବି କରିବ ଦେଖିବା ବାଲା ମଧ୍ୟ ତୁମକୁ ପରଖିବେ, କାହିଁକିନା ସମସ୍ତଙ୍କ ସହିତ ସମ୍ପର୍କ ତ ଆସିବ ନା, ସଂସ୍କାର ତ କାହା ନା କାହା ପାଖରେ ବାହାରିବ ନା। କାହିଁକିନା ବାପଦାଦା ଦେଖିଲେ ଯେ ପ୍ରତ୍ୟେକ ସନ୍ତାନ ଭିତରେ ଏହି ଶୁଦ୍ଧ ନିଷାଦ ରହିଛି ଯେ ମୁଁ ମାଷ୍ଟର ସର୍ବଶକ୍ତିବାନ ଅଟେ। ମାଷ୍ଟର ତ ଅଟ ନା, ଯଦି ସର୍ବଶକ୍ତିବାନ ଅଟ ତେବେ ନିଜର ସଂକଳ୍ପକୁ ପୂରଣ କରିବା ମଧ୍ୟ ଶକ୍ତି ଅଟେ ନା। ଆଚ୍ଛା, ଯେଉଁମାନେ ଆଜି ପ୍ରଥମ ଥର ପାଇଁ ଆସିଛନ୍ତି ସେମାନେ ଉଠ, ଦେଖ କେତେ ଜଣ ଆସିଛନ୍ତି। ବାପଦାଦା ଅଭିନନ୍ଦନ ଦେଉଛନ୍ତି, ଅଭିନନ୍ଦନ, ଅଭିନନ୍ଦନ। ବାପଦାଦା ପୁଣି ବି ଏହିଭଳି ଭାବୁଛନ୍ତି ଯେ ଅତି ବିଳମ୍ବର ବୋର୍ଡ ଲାଗିବା ପୂର୍ବରୁ ତ ଆସିଯାଇଛ। ସେଥିପାଇଁ ସାରା ପରିବାରର ବାପଦାଦାଙ୍କର ତ ନିଶ୍ଚିତ ରହିଛି, କିନ୍ତୁ ସାରା ପରିବାରର ମଧ୍ୟ ତୁମମାନଙ୍କ ପ୍ରତି ଏହି ଶୁଭ ଆଶା ରହିଛି ଯେ ସର୍ବଦା ଡବଲ ପୁରୁଷାର୍ଥ କରି ଶେଷରେ ଆସିଥିଲେ ମଧ୍ୟ ତୀବ୍ର ବେଗରେ ପୁରୁଷାର୍ଥ କରି ଆଗକୁ ବଢ଼ି ପାରିବେ। କ'ଣ ଅଛି ସାହସ? ଯେଉଁମାନେ ଆଜି ପ୍ରଥମ ଥର ଆସିଛନ୍ତି ସେମାନଙ୍କ ଭିତରେ ସାହସ ଅଛି ଯେ ଶେଷ ସମୟରେ ଆସିଥିଲେ ମଧ୍ୟ ତୀବ୍ର ବେଗରେ ପୁରୁଷାର୍ଥ କରି ପ୍ରଥମ ଶ୍ରେଣୀରେ ଆସିଯିବ। ପ୍ରଥମ ନମ୍ବରରେ କେବଳ ଜଣେ ପ୍ରଥମ ନମ୍ବର ହେବ ତାହା ନୁହେଁ, ପ୍ରଥମ ଶ୍ରେଣୀରେ ପ୍ରଥମ ନମ୍ବର ହୁଅ ହୋଇପାରିବ। ଯେଉଁମାନେ ଭାବୁଛନ୍ତି ଆମେ ତୀବ୍ର ବେଗରେ ଯାଇ ପ୍ରଥମ ସ୍ଥାନ ନେଇପାରିବୁ, ସେମାନେ ହାତ ଉଠାଅ। ନିଜ ଉପରେ ସେତିକି ନିଶ୍ଚୟ ଅଛି ତ? ଆଚ୍ଛା, ପଛବାଲା ହାତ ଉଚ୍ଚ କର, ହୋଇପାରିବ? ଆଚ୍ଛା, ଅଳ୍ପ ଅଛନ୍ତି, ପୁଣି ବି ସାରା ପରିବାର ଏବଂ ବାପଦାଦା ତୁମମାନଙ୍କୁ ସହଯୋଗ ଦେଇ ଆଗକୁ ବଢ଼ାଇବା ପାଇଁ ଚାହୁଁଛନ୍ତି। ସେଥିପାଇଁ ଯେଉଁ ସେଣ୍ଟର ତରଫରୁ ଆସିଛ ସେଠାକୁ ଯାଇ ନିଜର ଏହି ପ୍ରତିଜ୍ଞାକୁ ବାରମ୍ବାର ମନେ ପକାଇବ। ହୋଇପାରିବ ଅସମ୍ଭବ ନୁହେଁ, ସମ୍ଭବ ଅଟେ, କିନ୍ତୁ ଡବଲ ଧ୍ୟାନ ଦେବାକୁ ପଡ଼ିବ। ଯଦି ଶେଷରେ ଆସିଥିଲେ ମଧ୍ୟ ତୀବ୍ର ପୁରୁଷାର୍ଥ କରି ଦେଖାଇବ, ତେବେ ସେଣ୍ଟରରେ ମଧ୍ୟ ତୁମର ତୀବ୍ର ପୁରୁଷାର୍ଥର ଦିନ ପାଳନ କରାଯିବ, ଉତ୍ସବ ପାଳନ ହେବ। ତେବେ ସମସ୍ତଙ୍କ ଦିଲ ଭିତରେ ଉମଙ୍ଗ ଉତ୍ସାହ ଅଛି ଯେ ଶୀଘ୍ର ଶୀଘ୍ର ବାବାଙ୍କର ସମାନ ହୋଇ ଦେଖାଇବୁ। ବାପଦାଦା ମଧ୍ୟ ଅମୃତ ବେଳାରେ ପିଲାମାନେ ଯେତେବେଳେ ଏହି କଥା କୁହନ୍ତି ସେତେବେଳେ ଖୁସି ହୁଅନ୍ତି, କୁହନ୍ତି ବାହା ପିଲେ ବାହା। ଏବଂ ବାବା ମଧ୍ୟ ପ୍ରତ୍ୟେକ ସନ୍ତାନକୁ ଚାହେଁ ପୁରୁଣା ହୋଇଥାଉ ଚାହେଁ ନୂଆ ହୋଇଥାଉ, ସବୁ ପିଲାଙ୍କୁ ବହୁତ ବହୁତ ଦିଲର ଆଶୀର୍ବାଦ ଦେଉଛନ୍ତି। ଗୋଟିଏ ପାଦ ତୁମମାନଙ୍କର ଏବଂ ହଜାରେ ପାଦ ବାବାଙ୍କର ସହଯୋଗର, କାହିଁକିନା ଏବେ ସମୟର ପରିବର୍ତ୍ତନ ତୀବ୍ର ଗତିରେ ହୋଇଚାଲିଛି। ଆଚ୍ଛା, ସେବାର ପାଳି ଦିଲ୍ଲୀ ଏବଂ ଆଗ୍ରା ଜୋନ୍ର ଅଟେ। ବାପଦାଦା ଶୁଣିଛନ୍ତି ଯେ ଦିଲ୍ଲୀ ଆରମ୍ଭରୁ ଆଜି ପର୍ଯ୍ୟନ୍ତ ସେବାର ନୂଆ ନୂଆ ଯୋଜନା ସବୁ କରିସାରିଛି, କରିଆସିଛି, କରିଛ ନା? ଦିଲ୍ଲୀ କରିଛି, ତେଣୁ ଏବେ ମଧ୍ୟ ସେବାର କୌଣସି ନୂଆ ଯୋଜନା ଉଦ୍ଭାବନ କର। ଯେଉଁ ସବୁ ଭାଷଣର କାର୍ଯ୍ୟକ୍ରମ ଚାଲିଛି ବା ଅନ୍ୟ କାର୍ଯ୍ୟକ୍ରମ ସବୁ ହେଉଛି ସେଗୁଡ଼ିକ ମଧ୍ୟ ଭଲ ହେଉଛି, କାହିଁକିନା ତାଦ୍ୱାରା ବୃଦ୍ଧି ହେଉଛି ଏବଂ ଆତ୍ମାମାନେ ସମ୍ବନ୍ଧରେ ଆସୁଛନ୍ତି। ତେବେ ଏବେ ଯାହା ସବୁ ଚାଲୁଛି ତାହା ମଧ୍ୟ ଭଲ, କିନ୍ତୁ ସେହିଭଳି କାର୍ଯ୍ୟକ୍ରମ ଗୁଡ଼ିକ ଏବେ ବହୁତ ହୋଇସାରିଲାଣି, ତେଣୁ ଏବେ କୌଣସି ନୂଆ ଉପାୟ ବାହାର କର ଯାହାଦ୍ୱାରା ସେବାଧାରୀଙ୍କ ଭିତରେ ନୂଆ ଉମଙ୍ଗ ଉତ୍ସାହ ଆସିବ। କରିବ ତ? ଭଲ କଥା, ସମସ୍ତଙ୍କୁ ଉମଙ୍ଗ ଉତ୍ସାହ ଦେଇ ସେବାରେ ବ୍ୟସ୍ତ ରଖିଦିଅ। ଯେଉଁ ସବୁ ବଡ଼ ବଡ଼ କାର୍ଯ୍ୟକ୍ରମ ଗୁଡ଼ିକ ହେଉଛି ସେଥିରେ ଭାଷଣ କରିବା ବାଲା ତ ବ୍ୟସ୍ତ ରହୁଛନ୍ତି, କିନ୍ତୁ ଅନ୍ୟମାନେ କେବଳ ସାଥିରେ ରହୁଛନ୍ତି, ତାହା ମଧ୍ୟ ଜରୁରୀ ଅଟେ। କିନ୍ତୁ ଏଭଳି କୌଣସି କାର୍ଯ୍ୟ ବାହାର କର ଯେଉଁଥିରେ ସବୁ କ୍ୱାଲିଟିର ଆତ୍ମାମାନେ ନିଶ୍ଚେ କରିବେ ଏବଂ ସେଥିରେ ବ୍ୟସ୍ତ ରହିବେ, କାହିଁକିନା ଦିଲ୍ଲୀକୁ ହିଁ ରାଜଧାନୀ କରିବାର ଅଛି, ତେଣୁ ଦିଲ୍ଲୀବାଲାଙ୍କୁ ଏହିଭଳି କୌଣସି ଉଦ୍ଭାବନ ବାହାର କରିବା ଦରକାର। ଠିକ୍ ତ? ଠିକ୍ ଅଛି, ସମସ୍ତେ କରିବ ତ? ହାତ ଉଠାଅ। ଭଲ କଥା, କେହି ବି କରିପାରିବ, ନୂଆମାନେ ମଧ୍ୟ ଉପାୟ ବାହାର କରିପାରିବ। ଯଦି କାହା ଭିତରେ ବି କୌଣସି ସଂକଳ୍ପ ଆସୁଛି ତେବେ ସେ ମଧ୍ୟ ଏଠାକୁ ଅର୍ଥାତ୍ ମଧୁବନ ଅଫିସକୁ ଲେଖି ଜଣାଇ ପାରିବେ, ସମସ୍ତଙ୍କ ପାଇଁ ସୁଯୋଗ ଅଛି। ଆଚ୍ଛା, ଦିଲ୍ଲୀବାଲା ପୁରୁଷାର୍ଥ କରିବାରେ ମଧ୍ୟ ପ୍ରଥମ ସ୍ଥାନ ନିଅନ୍ତୁ। ବାପଦାଦା ତ ବହୁତ ସମୟରୁ ଏହି କଥା କହିଛନ୍ତି ଯେ କୌଣସି ବି ସେବା କେନ୍ଦ୍ର ଚାହେଁ ଦେଶ ଭିତରର ହୋଇଥାଉ ବା ବିଦେଶର ହୋଇଥାଉ ଏବଂ ତାର ସମ୍ପର୍କରେ ଥିବା ସେବା କେନ୍ଦ୍ର ଗୁଡ଼ିକ 6 ମାସ ପର୍ଯ୍ୟନ୍ତ ନିର୍ବିଘ୍ନ ରହି ଦେଖାଅ, କୌଣସି ବି ବିଘ୍ନ ଯେପରି ନ ଆସେ, ସମ୍ପୂର୍ଣ୍ଣ ନିର୍ବିଘ୍ନ। ଏଥିରେ ଯଦି ନମ୍ବର 1 ହେବ ତେବେ ତାର ମଧ୍ୟ ନିର୍ବିଘ୍ନ ଭବର ଦିବସ ପାଳନ ହେବ। ଏବେ କେବଳ 6 ମାସ ପାଇଁ କୁହାଯାଉଛି, 6 ମାସର ଅଭ୍ୟାସ ହୋଇଗଲେ ଭବିଷ୍ୟତ ପାଇଁ ମଧ୍ୟ ଅଭ୍ୟାସ ପଡ଼ିଯିବ, କିନ୍ତୁ ପୁରସ୍କାର ନେବା ପାଇଁ 6 ମାସ ସମୟ ଦିଆଯାଉଛି। ତେବେ ଦିଲ୍ଲୀ କେଉଁ ନମ୍ବର ନେବ? ପ୍ରଥମ ନମ୍ବର। ବାପଦାଦା ଖୁସି ହେଉଛନ୍ତି, ସାରା ପରିବାରକୁ ମଧ୍ୟ ଖୁସି ଲାଗୁଛି, ଚାରିଆଡେ ସନ୍ତୁଷ୍ଟତାର ବାତାବରଣ ଖେଳିଯାଉ। ଚାହେ ସେବାରେ ଚାହେ ଯାହା ବି ନିୟମ ସବୁ ତିଆରି ହୋଇଛି ସେଥିରେ ଦେଖିବା, ବାପଦାଦା ତ କହିଛନ୍ତି, କିନ୍ତୁ ଏବେ ପର୍ଯ୍ୟନ୍ତ ବାପଦାଦା ପାଖକୁ କୌଣସି ନାମ ଆସିନାହିଁ। କୌଣସି ଜୋନ୍ ନହେଲେ ମଧ୍ୟ ଯେଉଁମାନେ ବି ବଡ଼ ବଡ଼ ସେଣ୍ଟର ସବୁ ଅଛନ୍ତି ବା ସେମାନଙ୍କର ସମ୍ପର୍କରେ ଥିବା ସେଣ୍ଟର ଗୁଡ଼ିକ ଯଦି ଏତିକି ବି କରିବେ ତେବେ ବାପଦାଦା ଦେଖିବେ। ଏବେ ଶୀଘ୍ର ଶୀଘ୍ର ପାଦ ଆଗକୁ ବଢ଼ାଅ, କାହିଁକି ଜାଣିଛ ଅଚାନକ ଭାବରେ କ'ଣ କେତେବେଳେ ହୋଇପାରେ ତାର ତାରିଖ କୁହାଯିବ ନାହିଁ। ଆଚ୍ଛା, ଆଗ୍ରା ସବ୍ଜୋନ୍, ଆଗ୍ରାକୁ ଏଭଳି କୌଣସି କାର୍ଯ୍ୟ ବା ସେବା କରିବାକୁ ହେବ ଯାହାକି ସରକାରୀ ତାଲିକାରେ ଆଗ୍ରା ଯେପରି ବିଖ୍ୟାତ ଅଟେ, ସେହିପରି ଆଗ୍ରାର ପିଲାମାନେ ଏପରି କୌଣସି ସେବା ଖୋଜି ବାହାର କର ଯାହାଦ୍ୱାରା ସର୍ବଶକ୍ତିମାନ ସରକାର ପାଖରେ ମଧ୍ୟ ବିଖ୍ୟାତ ହୋଇଯିବ। ତେଣୁ ଆଗ୍ରାରେ ଯେପରି ତାଜମହଲ ରହିଛି ସେହିପରି କିଛି ନା କିଛି କର, ଭରସା ଅଛି ନିଜ ଉପରେ? ଯଦି ଅଛି ସେଥିପାଇଁ ଅଭିନନ୍ଦନ। କ'ଣ କରିବ ଏବଂ କେତେ ସମୟ କରିବ? ମେଳା କରିବୁ, ମେଗା ପ୍ରୋଗ୍ରାମ କରିବୁ, ମେଗା ପ୍ରୋଗ୍ରାମ ତ ସମସ୍ତେ କରୁଛନ୍ତି, କିନ୍ତୁ କୌଣସି ନୂଆ ଉଦ୍ଭାବନ ବାହାର କର ଯାହାକୁ କୌଣସି ଜୋନ୍ କରିନଥିବ, କାହିଁକି ନା ଆଗ୍ରା ସମସ୍ତଙ୍କର ଦେଖିବା ଯୋଗ୍ୟ ଅଟେ। ତେଣୁ ଆଜିକାଲିର ସରକାରଙ୍କର ଯେପରି ମୌଡ଼ମଣି ଅଟେ ନା, ଯଦି କୌଣସି କଥାର ପ୍ରସାର ପ୍ରସାର ହୁଏ ଆଗ୍ରା ସେଥିରେ ବିଖ୍ୟାତ ଅଟେ। ତେଣୁ ସେହିଭଳି କୌଣସି କାର୍ଯ୍ୟ କର, ଯଦି ଅମୃତବେଳରେ ବସି ଭାବିବ ତେବେ କିଛି ନା କିଛି ଟଚିଂ ଅର୍ଥାତ୍ ପ୍ରେରଣା ଆସିଯିବ। ଠିକ ତ ଟିଚର ମାନେ, ହାତ ଉଠାଅ, ବହୁତ ଅଛନ୍ତି, ତେଣୁ କମାଲ କରିବ। ତେବେ ବାପଦାଦା ସବୁ ପିଲାଙ୍କୁ ଏହି କଥା କହୁଛନ୍ତି ଯେ ଏବେ କିଛି ନବୀନତା କର, ଯାହା ସବୁ ସେବା ଚାଲିଛି ସମୟ ଅନୁସାରେ ତାହା ମଧ୍ୟ ନବୀନତା ଅଟେ, କିନ୍ତୁ ଏବେ ଆହୁରି କୌଣସି ନବୀନତା ଉଦ୍ଭାବନ କର। କୌଣସି ବି ଜୋନ୍ କରୁ କିନ୍ତୁ କିଛି ନୂଆ କର। ବାକି ପ୍ରତ୍ୟେକ ସନ୍ତାନ ବାବାଙ୍କୁ ପ୍ରିୟ ଅଟେ, ଶିଖିଲଧା ଅଟେ, ଏବଂ ବାବା ଏହି କଥା ଚାହୁଁଛନ୍ତି ଯେ ସମସ୍ତେ ଉଡୁଥାଅ ଏବଂ ଉଡାଉଥାଅ। ଆଚ୍ଛା, ଚାରିଆଡ଼ର ପିଲାମାନେ ବାବାଙ୍କର ଦିଲ୍ର ଦୁଲାରେ ଅର୍ଥାତ୍ ଗେହ୍ଲା ଅଟନ୍ତି। ପ୍ରତ୍ୟେକ ସନ୍ତାନ ଏହି ଲକ୍ଷ୍ୟ ବାରମ୍ବାର ସ୍ଥିତିକୁ ଆଣୁଛନ୍ତି ଏବଂ ଆଣିବାକୁ ହେବ ଯେ ମୋତେ ତୀବ୍ର ପୁରୁଷାର୍ଥ କରି ବାବାଙ୍କୁ ପ୍ରତ୍ୟକ୍ଷ କରିବାକୁ ହେବ, ଯାହାଦ୍ୱାରା ସମସ୍ତଙ୍କର ଦିଲ୍ କହିବ ମୋର ପିତା ଆସିଯାଇଛନ୍ତି। ଏହିଭଳି ଉମଙ୍ଗ ଏବଂ ଉତ୍ସାହର ସଂକଳ୍ପ ଆଜିକାଲି ବାପଦାଦାଙ୍କ ପାଖରେ ପହଞ୍ଚୁଛି। ଏହିଭଳି ଉମଙ୍ଗ ଉତ୍ସାହ ଅଧିକାଂଶ ପିଲାଙ୍କ ଭିତରେ ଆସିଗଲାଣି। ବାପଦାଦାଙ୍କର ଆଶା ରହିଛି ଯେ ଏବେ ଶୀଘ୍ରରୁ ଶୀଘ୍ର ସମସ୍ତଙ୍କ ପାଖରେ ଏହି ସନ୍ଦେଶ ପହଞ୍ଚାଇବାକୁ ହେବ, କେହି ଯେପରି ବଞ୍ଚିତ ନ ରହିବେ। ସମସ୍ତେ କିଛି ନା କିଛି ସମ୍ପତ୍ତି ନେଇ ନିଅନ୍ତୁ, ଯଦି ଜୀବନ ମୁକ୍ତିର ସମ୍ପତ୍ତି ନ ନେଇ ପାରିବେ ତେବେ ଖୁସି ଖୁସିରେ ମୁକ୍ତିର ସମ୍ପତ୍ତି ତ ନେଇ ନିଅନ୍ତୁ, କାହିଁକି ନା ବାବାଙ୍କୁ ସମସ୍ତଙ୍କୁ ସମ୍ପତ୍ତି ଦେବାର ଅଛି। ତେଣୁ ତୁମେମାନେ ଯେତେ ଜଣଙ୍କୁ ବାବାଙ୍କଠାରୁ ସମ୍ପତ୍ତି ପ୍ରାପ୍ତ କରାଇଦେବ ସେହି ଅନୁସାରେ ତୁମକୁ ମଧ୍ୟ ନିଜ ରାଜ୍ୟରେ ରାଜ୍ୟ ଅଧିକାରୀ ହେବାର ସମ୍ପତ୍ତି ମିଳିବ। ସବୁଆଡୁ ଆସିଥିବା ସବୁ ପିଲାଙ୍କୁ ବାପଦାଦାଙ୍କର ବହୁତ ବହୁତ ସ୍ନେହ ତଥା ଆଶୀର୍ବାଦ ସ୍ୱୀକାର ହେଉ। ବାବାଙ୍କର ବରଦାନ, ତ୍ୟାଗ ଏବଂ ତପସ୍ୟା ଦ୍ୱାରା ସେବାରେ ସଫଳତା ପ୍ରାପ୍ତ କରୁଥିବା ସମସ୍ତଙ୍କର କଲ୍ୟାଣକାରୀ ଭାବ। ତ୍ୟାଗ ଏବଂ ତପସ୍ୟା ଦ୍ୱାରା ସେବାରେ ସଫଳତା ପ୍ରାପ୍ତ କରୁଥିବା ସମସ୍ତଙ୍କର କଲ୍ୟାଣକାରୀ ଭାବ। ଯେପରି ସ୍ଥୂଳ ଅଗ୍ନି ଦୂରରୁ ହିଁ ନିଜର ଅନୁଭବ କରାଇଥାଏ, ସେପରି ତୁମର ତପସ୍ୟା ଏବଂ ତ୍ୟାଗର ଝଲକ ଦୂରରୁ ହିଁ ସମସ୍ତଙ୍କୁ ଆକର୍ଷିତ କରୁ। ସେଥିପାଇଁ ସେବାଧାରୀ ହେବା ସହିତ ତ୍ୟାଗୀ ଏବଂ ତପସ୍ୟା ମୂରତ ହୁଅ, ତେବେ ଯାଇ ସେବାର ପ୍ରତ୍ୟକ୍ଷ ଫଳ ଦେଖାଯିବ। ତେବେ ତ୍ୟାଗୀର ଅର୍ଥ ହେଲା କୌଣସି ପ୍ରକାରର ପୁରୁଣା ସଂକଳ୍ପ ବା ସଂସ୍କାର ଦେଖାଯାଉ ନଥିବ। ତପସ୍ୟା ଅର୍ଥାତ୍ ବୁଦ୍ଧିର ସ୍ମୃତିରେ ବା ଦୃଷ୍ଟିରେ ଆତ୍ମିକ ସ୍ୱରୂପ ବ୍ୟତୀତ ଅନ୍ୟ କିଛି ବି ଦେଖାଯାଉ ନଥିବ। ଯାହା ବି ସଂକଳ୍ପ ଉଠିବ ସେଥିରେ ସର୍ବ ଆତ୍ମାଙ୍କର କଲ୍ୟାଣ ସମାହିତ ହୋଇଥିବ। ତେବେ କୁହାଯିବ ସମସ୍ତଙ୍କର କଲ୍ୟାଣକାରୀ। ଆଜିର ସ୍ଲୋଗାନ, ଦେହ ଭାଣ୍ଠାରୁ ଉର୍ଦ୍ଧ୍ୱକୁ ଯିବା ପାଇଁ ଚିତ୍ରକୁ ନ ଦେଖି ଚେତନକୁ ଏବଂ ଚରିତ୍ରକୁ ଦେଖ। ଦେହ ଭାଣ୍ଠାରୁ ଉର୍ଦ୍ଧ୍ୱକୁ ଯିବା ପାଇଁ ଚିତ୍ରକୁ ନ ଦେଖି ଚେତନକୁ ଏବଂ ଚରିତ୍ରକୁ ଦେଖ। ଅବ୍ୟକ୍ତ ଇସାରା, ଏ ମାସର ଥିମ୍, ସର୍ବଦା ହର୍ଷିତ ରହିବା ପାଇଁ ନିଜର ସ୍ୱଭାବକୁ ସରଳ କର ଏବଂ ସହନଶୀଳ ହୁଅ। ଆଜିର ପଏଣ୍ଟ, ତୁମେ ସମସ୍ତେ ମାଷ୍ଟର ବିଶ୍ୱ ନିର୍ମାତା ଅଟ। ଏହି ସ୍ମୃତି ଦ୍ୱାରା ନମ୍ରତାର ଗୁଣ ସହଜରେ ଆସିଯିବ ଏବଂ ଯେଉଁଠାରେ ନମ୍ରତା ଅର୍ଥାତ୍ ସରଳତା ସ୍ୱାଭାବିକ ରୂପରେ ରହିଥିବ ସେଠାରେ ଅନ୍ୟ ସବୁ ଗୁଣଗୁଡ଼ିକ ମଧ୍ୟ ଆପେ ଆପେ ଆସି ହିଁ ଯିବ। ତେଣୁ ସର୍ବଦା ଏହି ସ୍ମୃତି ସ୍ୱରୂପରେ ସ୍ଥିତ ରହି ତାପରେ ପ୍ରତ୍ୟେକ ସଂକଳ୍ପ ବା କର୍ମ କର। ତାପରେ ଦେଖିବ ଯେଉଁ ସବୁ ଛୋଟମୋଟ କଥାଗୁଡ଼ିକୁ ତୁମକୁ ସାମ୍ନା କରିବାକୁ ପଡୁଛି ସେଗୁଡ଼ିକ ଏପରି ଅନୁଭବ ହେବ ଯେପରି କୌଣସି ବୟସ୍କ ବ୍ୟକ୍ତିଙ୍କ ଆଗରେ ଛୋଟ ଛୋଟ ପିଲାମାନେ ତାଙ୍କର ପିଲାଳିଆମି ଖେଳ ଖେଳୁଛନ୍ତି, ତେଣୁ ସେମାନଙ୍କର କୌଣସି ପ୍ରଭାବ ତାଙ୍କ ଉପରେ ପଡ଼ିନଥାଏ। ଆଚ୍ଛା, ଓମ୍ ଶାନ୍ତି, ଓମ୍ ଶାନ୍ତି, ଓମ୍ ଶାନ୍ତି।